ବିଂଶ ଶତାବ୍ଦୀରେ ବିଜ୍ଞାନର ଅଗ୍ରଗତି ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ ଉଦ୍ୟମରେ ଲୋକମାନଙ୍କର ବିଜ୍ଞାନ ସମ୍ପର୍କିତ ଜ୍ଞାନର ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସ୍ଥାନରେ ବିଜ୍ଞାନ କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଏଥିମଧ୍ୟରୁ ଢେଙ୍କାନାଳର ବିଜ୍ଞାନ କେନ୍ଦ୍ର ଅନ୍ୟତମ। ଏହି ବିଜ୍ଞାନ କେନ୍ଦ୍ର ଜୁନ୍ 5 ତାରିଖ 1995 ପୂର୍ବତନ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ମାଧବରାଓ ସିନ୍ଧିଆଙ୍କ ଦ୍ୱାରା 4 ଏକର ପରିମିତ ଜାଗାରେ ସ୍ଥାପିତ ହୋଇଛି। କେନ୍ଦ୍ରଟିର ସ୍ଥାପନାରେ ପୂର୍ବତନ ସାଂସଦ କାମାକ୍ଷା ପ୍ରସାଦ ସିଂହଦେଓଙ୍କର ଅବଦାନ ସ୍ମରଣୀୟ। ଢେଙ୍କାନାଳ ରାଜୱାସ ନିକଟରେ ଓ ପାଣିଓହଳା ପାହାଡ଼ର ପାଦଦେଶରେ ଏକ ମନୋଜ୍ଞ ପ୍ରାକୃତିକ ପରିବେଶ ମଧ୍ୟରେ କେନ୍ଦ୍ରଟି ସ୍ଥାପିତ ହୋଇଛି। ବିଜ୍ଞାନ କେନ୍ଦ୍ର ପରିସରରେ ଭାରତବର୍ଷର ସୁନାମଧନ୍ୟ ବୈଜ୍ଞାନିକ ସାର୍ ଜଗଦୀଶ ଚନ୍ଦ୍ର ବୋଷ, ସିଭି ରମନ, ବିକ୍ରମ ସାରାଭାଇ, ଏସ୍ ରାମାନୁଜନ ଓ ସତ୍ୟେନ୍ଦ୍ରନାଥ ବୋଷଙ୍କର ପ୍ରତିମୂର୍ତ୍ତି କେନ୍ଦ୍ରଟିର ଶୋଭାବର୍ଦ୍ଧନ କରୁଛି। କେନ୍ଦ୍ରଟି ରେଳ ଷ୍ଟେସନ ଠାରୁ 7 କିଲୋମିଟର ଓ ଢେଙ୍କାନାଳ ବସ୍ଷ୍ଟାଣ୍ଡରୁ 2 କିଲୋମିଟର ଦୂରତାରେ ରହିଛି। ଏହି ବିଜ୍ଞାନ କେନ୍ଦ୍ରଟି କେନ୍ଦ୍ର ସରକାରଙ୍କର ଜାତୀୟ ବିଜ୍ଞାନ ପରିଷଦ ଦ୍ୱାରା ପରିଚାଳିତ ହେଉଛି। ବର୍ତ୍ତମାନ ଏହି କେନ୍ଦ୍ରରେ 20 ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି। ଏହାର ମୁଖ୍ୟ ଭାବେ ଶ୍ରୀ ନିକୁଞ୍ଜ ବିହାରୀ ସାହୁ କାର୍ଯ୍ୟନିର୍ବାହ କରୁଛନ୍ତି। ଏହି ବିଜ୍ଞାନ କେନ୍ଦ୍ରର ମୂଳ ଲକ୍ଷ୍ୟ ହେଉଛି ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଭିତ୍ତିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରଦାନ କରିବା, ଯେଉଁଥିପାଇଁ ଏକ ଭ୍ରାମ୍ୟମାଣ ଭେନ୍ ଜିଲ୍ଲାର ସମସ୍ତ ଅଞ୍ଚଳକୁ ଯାଇ ବିଜ୍ଞାନ ଶିକ୍ଷାର ପ୍ରସାର ପାଇଁ କାର୍ଯ୍ୟ କରୁଛି। ଏହି କେନ୍ଦ୍ରକୁ ପ୍ରତିଦିନ ପ୍ରାୟ 250 ଜଣ ପରିଦର୍ଶକ ଭ୍ରମଣ ପାଇଁ ଆସିଥାନ୍ତି। ପ୍ରବେଶ ଶୁଳ୍କ ଭାବେ ପ୍ରତି ପରିଦର୍ଶକଙ୍କ ଠାରୁ 10 ଟଙ୍କା ଲେଖାଏଁ ନିଆଯାଇଥାଏ। ପରିଦର୍ଶକମାନଙ୍କୁ ଏଠାରେ ପ୍ରତିଦିନ ବିଜ୍ଞାନ ଭିତ୍ତିକ ତାରାମଣ୍ଡଳ କାର୍ଯ୍ୟକ୍ରମ ଓ ପଶୁମାନଙ୍କ ଉପରେ 3D ଶୋ ଦେଖାଇବାର ବ୍ୟବସ୍ଥା ରହିଛି। ବିଜ୍ଞାନ କେନ୍ଦ୍ର ସମ୍ପର୍କରେ କେନ୍ଦ୍ରର ମୁଖ୍ୟ ଶ୍ରୀ ନିକୁଞ୍ଜ ବିହାରୀ ସାହୁ କହନ୍ତି,
ପାଠ୍ୟପୁସ୍ତକରେ ଯେଉଁ ସବୁ ବିଜ୍ଞାନ ସମ୍ପର୍କିତ ବିଷୟ ଉପସ୍ଥାପନ କରାଯାଇଛି ତାକୁ ଆମେ ମଜା ମାଧ୍ୟମରେ ଦେଖେଇଛୁ ଏବଂ ଖେଳ ମାଧ୍ୟମରେ ଦେଖେଇଛୁ। ତ ଆମର ମତ ହେଉଛି ଆମେ ଖେଳି ଖେଳି ବିଜ୍ଞାନକୁ ଶିଖିବା ଏବଂ ମଜା ମାଧ୍ୟମରେ ବିଜ୍ଞାନକୁ ଆମେ ଶିଖିବା। ଯେତେ ଗୁଡ଼ିଏ ବିଜ୍ଞାନ ପ୍ରକଳ୍ପ ଦେଖୁଛନ୍ତି ପ୍ରତ୍ୟେକ ବିଜ୍ଞାନ ପ୍ରକଳ୍ପ ପଛରେ କିଛି ନା କିଛି ମଜା କିମ୍ବା କିଛି ନା କିଛି ଆକର୍ଷଣ ରହିଛି, ଖେଳ ରହିଛି। ତ ପ୍ରଥମେ ଦର୍ଶକମାନେ ଆସି ମାନେ ପ୍ରକଳ୍ପ ସହିତ ଖେଳିବେ ଏବଂ ତା'ର ମଜା ଉଠାଇବେ ଏବଂ ମାନେ ଖେଳିବା ସହିତ ସେ ଖେଳ ପଛରେ କ'ଣ ବିଜ୍ଞାନ ରହିଛି ତାକୁ ବୁଝିବା ପାଇଁ ଚେଷ୍ଟା କରିବେ।
ବିଜ୍ଞାନର ଦ୍ରୁତ ଅଗ୍ରଗତି ସହିତ ଏହି କେନ୍ଦ୍ରଟି ଆଗାମୀ ଦିନରେ ବିଜ୍ଞାନ ସମ୍ବନ୍ଧୀୟ ଅଧିକ ତଥ୍ୟ ଯୋଗାଇବ ବୋଲି ଆଶାପୋଷଣ କରାଯାଉଛି।
ଏ ଥିଲା ଢେଙ୍କାନାଳ ବିଜ୍ଞାନ କେନ୍ଦ୍ରକୁ ନେଇ ଖ ବିଭାଗ ଦ୍ୱାରା ସ୍ୱତନ୍ତ୍ର ଉପସ୍ଥାପନା। ଆଲେଖ୍ୟ ପଙ୍କଜ କୁମାର ମିଶ୍ର, ଉପସ୍ଥାପକ ସୁବ୍ରତ କୁମାର ବଳ, ସହାୟତା କୃଷ୍ଣ, ରୁଦ୍ର, ଆଶିଷ, ସୁସ୍ମିତା, ସତ୍ୟରଞ୍ଜନ, ସନ୍ନ୍ୟାସୀ ଓ ବଂଶୀଧର।